ଯୀଶୁଙ୍କର ମରଣର ତିନି ଦିନ ପରେ ବା ରବିବାର ଦିନର ଅତି ସକାଳେ ଦୁଇଜଣ ସ୍ତ୍ରୀ ଲୋକ ଯୀଶୁଙ୍କର କବର ଦେଖିବାକୁ ଗଲେ। ସେହି ସମୟରେ ବଡ଼ ଧରଣର ଭୂମିକମ୍ପ ହେଲା ଓ ଈଶ୍ୱରଙ୍କର ଜଣେ ଦୂତ ସ୍ୱର୍ଗରୁ ଆସି ସେହି ବଡ଼ ପଥରକୁ କବର ମୁହଁରୁ ଗଡ଼ାଇ ଦେଇ ପଥର ଉପରେ ବସି ପଡ଼ିଲେ। ସେହି ସ୍ୱର୍ଗଦୂତ ବିଜୁଳି ପରି ଝଲକୁଥିଲେ, କିନ୍ତୁ ଈଶ୍ୱରଙ୍କର ସେହି ଦୂତ ସ୍ତ୍ରୀ ଲୋକମାନଙ୍କୁ କହିଲେ, ତୁମେମାନେ ଆଦୌ ଭୟ କର ନାହିଁ, କାରଣ ମୁଁ ଜାଣେ ଯେ ତୁମେମାନେ କ୍ରୁଶରେ ହତ ଯୀଶୁଙ୍କୁ ଖୋଜୁଅଛ, ମାତ୍ର ସେ ଏଠାରେ ଏବେ ନାହାନ୍ତି। ସେ ଯେପରି ଆଗରୁ କହିଥିଲେ ସେ ପ୍ରକାରେ ମୃତ୍ୟୁରୁ ବିଜୟୀ ହୋଇ ଉଠିଅଛନ୍ତି। ଏଣୁ ଶୀଘ୍ର ଯାଇ ତାଙ୍କର ଶିଷ୍ୟମାନଙ୍କୁ ଏହି ଖବର ଜଣାଅ। ଏହାପରେ ସେମାନେ ଭୟରେ ଓ ବଡ଼ ଖୁସିରେ ସେହି ସମାଧିଠାରୁ ଯୀଶୁଙ୍କର ଶିଷ୍ୟମାନଙ୍କୁ ଏହି କଥା କହିବା ପାଇଁ ଦୌଡ଼ିଗଲେ। କିନ୍ତୁ ଯୀଶୁ ନିଜେ ସେହି ସ୍ତ୍ରୀ ଲୋକମାନଙ୍କୁ ସାକ୍ଷାତ କରି ସେମାନଙ୍କୁ ଆଶୀର୍ବାଦ କଲେ ଓ ସେମାନେ ଯୀଶୁଙ୍କୁ ଦେଖି ତାହାଙ୍କର ପ୍ରଣାମ କରି ଉପାସନା କଲେ। ସେହି ସନ୍ଧ୍ୟାରେ ଯେତେବେଳେ ଶିଷ୍ୟମାନେ ଏହି ବିଷୟରେ କଥାବାର୍ତ୍ତା କରୁଥିବା ସମୟରେ ଯୀଶୁ ଆପେ ସେମାନଙ୍କୁ ଦର୍ଶନ ଦେଲେ। କିନ୍ତୁ ସେମାନେ ଚମତ୍କୃତ ଓ ଭୟଭୀତ ହୋଇ ଗୋଟିଏ ଭୂତ ଦେଖୁଛନ୍ତି ବୋଲି ମନେ କଲେ। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ତୁମେ କାହିଁକି ଭୟଭୀତ ହେଉଅଛ ଓ ସନ୍ଦେହ କରୁଛ? ମୋହର ହାତ ଓ ପାଦକୁ ଛୁଇଁକି ଦେଖ, କାରଣ ମୋହର ଯେପରି ହାଡ଼ ଆଉ ମାଂସ ଅଛି, ଭୂତର ସେପରି ନଥାଏ। ତାପରେ ଶିଷ୍ୟମାନେ ଯୀଶୁଙ୍କୁ ଦେଖି ବହୁତ ଖୁସି ହେଲେ।